ପଣ୍ଡିତ ଗୋଦାବରିଶ ମିଶ୍ରଙ୍କର ଆତ୍ମଜୀବନୀ ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ। ପରିଚ୍ଛେଦର ଶୀର୍ଷକ ତୁଳସୀ ନା ବିଛୁଆତି। 1884 ବା 1885 ମସିହାରେ ଯେଉଁ ଗୋଦାବରୀ ସ୍ନାନ ଯୋଗ ପଡ଼ିଥିଲା ତାରି ଅନୁସାରେ ମୋ ନାମ ହେଲା ଗୋଦାବରୀ। ପରେ ସ୍ୱର୍ଗତ ରାୟବାହାଦୁର ଋଷିପ୍ରାଣ ଭକ୍ତ କବି ମଧୁସୂଦନ ରାଓ ସେ ବାଳିକା ନାମ ବଦଳାଇ ବାଳକଚ୍ୟୁତ କଲେ। ସେ ସମୟରେ ଶିକ୍ଷା ବିଭାଗର ପରିଦର୍ଶନ କର୍ମଚାରୀମାନେ ବୁଲି ବୁଲି ବିଦ୍ୟାଳୟମାନ ପରିଦର୍ଶନ କରୁଥିଲେ। ସେମାନେ ଗସ୍ତରେ ବାହାରି କେନ୍ଦ୍ରସ୍ଥଳ ଦେଖି ରହୁଥିଲେ। ବିଦ୍ୟାଳୟ ସବୁ ପରିଦର୍ଶିତ ହେବା ଲାଗି ସେହି ସ୍ଥଳକୁ ଆସୁଥିଲେ। ଆଜିକାଲି ବୋଧହୁଏ ସେପରି ଆଉ ଚଳୁନାହିଁ, ତାହା କେବେ ବନ୍ଦ ହେଲା ମୁଁ ଜାଣେନା। ତେବେ ବିଦ୍ୟାଳୟକୁ ପରିଦର୍ଶନ କରିବାକୁ ନ ଯାଇ କୌଣସି କେନ୍ଦ୍ରସ୍ଥଳକୁ ଡକାଇ ଆଣି ତାର ପରିଦର୍ଶନ କାର୍ଯ୍ୟ ସାରିଥିବା ଅଭିଯୋଗରେ 1908 ମସିହାରେ ଜଣେ ପରିଦର୍ଶନ କର୍ମଚାରୀ ଦଣ୍ଡିତ ହୋଇଥିଲେ। ଏପରି ଦୋଷ ଲାଗି ଦଣ୍ଡବିଧାନ କରିଥିବା ହାକିମମାନେ ବର୍ଷା ଋତୁରେ ପଲ୍ଲୀ ଗ୍ରାମମାନଙ୍କୁ ଯିବାର ଅସୁବିଧା ଅନୁଭବ କରୁଥିଲେ, ହୁଏତ ସହଜରେ ଦଣ୍ଡ ଦିଅନ୍ତେ ନାହିଁ। ସେହିପରି ଏକ କେନ୍ଦ୍ରସ୍ଥଳରେ ଅତି ପିଲା ବୟସରେ ଭକ୍ତ କବିଙ୍କ ସହିତ ମୋର ସାକ୍ଷାତ। ତାଙ୍କ ନିର୍ଦ୍ଦେଶରେ ମୁହୂର୍ତ୍ତକରେ ନାମରେ ମୁଁ ବାଳିକାରୁ ବାଳକ ଅବଶ୍ୟ ପାଲଟିଗଲି, କିନ୍ତୁ ସେ ଅନୁସାରେ ମୋ ଗୁଣ କିଛି ବଦଳି ନଥିବ। ମୁଁ ଭାରି ଭୟାଳୁ ଥିଲି। ଅନ୍ଧାରରେ ଅନ୍ୟ ଜଣଙ୍କ ଦେହକୁ ଦେହ ନ ଲଗାଇ ବସିଲେ ମୋତେ ଡର ମାଡ଼ୁଥିଲା। ସେଥିପାଇଁ ଘଟଣା ବିଶେଷରେ ମୋତେ ଅସୁବିଧାରେ ପଡ଼ିବାକୁ ହୋଇଛି। ଏବେ ବୁଢ଼ା ବୟସରେ ସୁଦ୍ଧା ଶ୍ମଶାନ ବାଟେ ରାତିରେ ମୁଁ ଏକା ଯିବାବେଳେ ଚେଷ୍ଟା ପ୍ରୟୋଗ କରି ଛାତି ଦମ୍ଭ କରିଥାଏ, ସେପରି ବାଟ ଯଥାସମ୍ଭବ ଏଡ଼ିବାକୁ ଚେଷ୍ଟା କରେ। ନାମବାଚକ ଶବ୍ଦର ଲିଙ୍ଗରେ ପରିବର୍ତ୍ତନ ଅନୁସାରେ ସେହି ନାମଧାରୀ ବ୍ୟକ୍ତିଙ୍କ ସ୍ୱଭାବରେ ବୋଧହୁଏ ବିଶେଷ ପରିବର୍ତ୍ତନ ଘଟୁନଥିବ। ଅନେକ ପୁରୁଷ ନାମ ଡାକରେ ସ୍ତ୍ରୀଲିଙ୍ଗ ରୂପ ଧରିଛି, ତାର ଉଦାହରଣ ଲକ୍ଷ୍ମୀକାନ୍ତ, ରମାବଲ୍ଲଭ, ଜାନକୀ ମୋହନ, ଗୌରୀ କୁମାର, ରତିକାନ୍ତ ପ୍ରଭୃତି। ସେଥିରେ ଡାକନାମ କେବଳ ଶ୍ରୁତି ମଧୁର ହେବା ଛଡ଼ା ବୋଧହୁଏ ଆଉ କୌଣସି ଫଳ ଫଳେ ନାହିଁ। ସୁତରାଂ ନାମରେ ତାଲବ୍ୟ ସଟାଏ ଯୋଡ଼ା ହେବା ଯୋଗେ ମୋର କୌଣସି ଲାଭ ହୋଇନଥିଲା। କେବଳ ନାମଟା ଲେଖିବାରେ କାଗଜ ଓ କାଳି ବେଶି ସରୁଛି ଏବଂ ଉଚ୍ଚାରଣ କଲାବେଳେ ପାଟିକୁ ଅଧିକ ପରିଶ୍ରମ କରିବାକୁ ପଡ଼ୁଛି। ତାପରେ ପୁଣି ଏବେ ଆମ ଓଡ଼ିଶାରେ ବିଶେଷରେ ଗଞ୍ଜାମ ଜିଲ୍ଲାରେ କୋଡ଼ି କୋଡ଼ି ତାଲବର୍ଷ ଯୋଡ଼ା ଗୋଦାବର୍ଷ ବାହାରିଲେଣି। ସଂଜ୍ଞାରେ ଅବଶ୍ୟ ଅନେକ ପରିବର୍ତ୍ତନ ଘଟୁଛି। ଜଣେ ଜେନାଙ୍କ ପୁଅର ସଂଜ୍ଞା ହେଲା ନରେନ୍ଦ୍ର ସିଂହ, ସେହିପରି ନରେନ୍ଦ୍ର ସିଂହଙ୍କ ପୁଅ ବେଳକୁ ପୁଣି ସଂଜ୍ଞା ଆହୁରି ଲମ୍ବ ହୋଇଗଲା ବୀରବର ଚମ୍ପତି ରାୟ ଅରିଦମନ ଗୁମାନ ସିଂହ। ପରଶୁରାମ ବାବୁ ମହାନ୍ତି ସଂଜ୍ଞାରେ ମାଇନର ପାସ୍ କଲେ, ପ୍ରବେଶିକା ବେଳକୁ ପରୀକ୍ଷାରେ ପାସ୍ କଲେ ପରଶୁରାମ ପଟ୍ଟନାୟକ, ଆଇଏ ବେଳକୁ ନାମ ହେଲା ପଟ୍ଟନାୟକ ପରଶୁରାମ ସାମନ୍ତ ବର୍ମା, ବିଏ ପରୀକ୍ଷା ବେଳକୁ ଦିଆଗଲା ପରଶୁରାମ ସାମନ୍ତ ବର୍ମା ନାମରେ, ବିଟି ପରୀକ୍ଷା ବେଳକୁ ରହିଲା ପରଶୁରାମ ବର୍ମା। ପରଶୁରାମ ବାବୁ ମୋର ବହୁକାଳର ଅନ୍ତରଙ୍ଗ ସଙ୍ଗୀ। ନାମରେ ଏତେ ବଦଳାବଦଳି ଭିତରେ ମୋ ପ୍ରତି ତାଙ୍କ ସ୍ନେହରେ ମୁଁ ତିଳେ ମାତ୍ର ପରିବର୍ତ୍ତନ ଅନୁଭବ କରିନାହିଁ। ଆଉ ଜଣେ ସଙ୍ଗୀ ଦାଶରଥୀ ଷଡ଼ଙ୍ଗୀ ଉତ୍ତର ଜୀବନରେ ହେଲେ ଦାଶରଥୀ ବାହିନୀପତି ଶର୍ମା। କେତେ ମଧୁପାତ୍ର ନାମ ମଝିରେ ସୁଦନ ମହା ଯୋଡ଼ି ସମାଜରେ ପ୍ରତିଷ୍ଠା ଲାଭ କରୁଛନ୍ତି। ମନୁଷ୍ୟ ଯେପରି ଭାବରେ ଭଲ ଘର ଭଲ ଲୁଗାପଟା ଲୋଡ଼େ, ଉଚ୍ଚାଭିଳାଷୀ ବ୍ୟକ୍ତିମାନେ ସେହିପରି ଭାବରେ ଆତ୍ମପ୍ରକାଶ ନିମନ୍ତେ ନାଁଟିଏ ଖୋଜନ୍ତି। ନିଜେ ଭକ୍ତକବି ମଧୁସୂଦନଙ୍କର ସିଂହ ସଂଜ୍ଞା ରାଓରେ ପରିଣତ ହୋଇଥିଲା। କୌଳିକ ନାମରେ କେତେବେଳେ ଏକ ପୁରୁଷରେ କେତେବେଳେ ବା ପୁରୁଷକୁ ପୁରୁଷ ପରିବର୍ତ୍ତନ ଘଟିଥାଏ। ଗୋବିନ୍ଦ ବଲ୍ଲଭ ଦାସ ସ୍ୱନାମଧନ୍ୟ ମଧୁସୂଦନ ଦାସରେ ପରିଣତ ହେଲା ପରି ବ୍ୟକ୍ତିଗତ ନାମରେ ପରିବର୍ତ୍ତନ ପ୍ରାୟ ଘଟେ। ମୋର ଯେ ଆଂଶିକ ଘଟିଲା ତା ଯୋଗେ ନାମଟା ଅବଶ୍ୟ ଟିକେ ବଢ଼ିଗଲା, ମାତ୍ର ଗୁଣଦୋଷ ତା ଅନୁସାରେ ନିଜକୁ ଗଢ଼ିବାକୁ ଚେଷ୍ଟା କଲେ ନାହିଁ। ଓଡ଼ିଶା ଇତିହାସରେ ଗୋଦାବରୀ ନାମର ଅସ୍ତିତ୍ୱ ଥିବା କଥା ସେତେବେଳେ ଭକ୍ତ କବିଙ୍କ ମନକୁ ଯାଇଥିଲେ ମୋ ଜୀବନଟା ଯାକ ଅନ୍ୟମାନଙ୍କୁ ନିଜ ନାମର ଅର୍ଥ ବୁଝାଇବାକୁ ପଡ଼ିନଥାନ୍ତା। ନଟବର ବାନାମ୍ବର ଦିଗମ୍ବର ପରି ତାହା ଶ୍ରୋତାଙ୍କ କାନ ବାଟେ ସହଜରେ ଖସିଥାନ୍ତା। ମୋର ଆଉ ଗୋଟିଏ ଦୋଷ ହେଲା ମୁଁ ବଡ଼ ଲାଜକୁଡ଼ା। ଏବେ 64 ବର୍ଷରେ ଦୀର୍ଘ ଜୀବନର କ୍ରୁରଘାତ ପ୍ରତିଘାତରେ ତାହା ଯେତେ କମିଛି, ଏକାବେଳକେ କଟିବାକୁ ହୁଏତ 640 ବର୍ଷ ଲାଗିବ। ସେ ଦୋଷ ନିମନ୍ତେ ମୋତେ ଅନେକ କ୍ଷେତ୍ରରେ ନାନା ଭୌତିକ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିଛି। ପେଟରେ ଭୋକ ଥିଲେ ମୁଁ ଯେପରି ମୁହଁ ଫିଟାଇ କହିପାରେ ନାହିଁ, ମାନବ ସୁଲଭ ଉଚ୍ଚାଭିଳାଷମାନ ମଧ୍ୟ ମୁଁ ପ୍ରକାଶ କରିବାରେ ଅକ୍ଷମ ହୁଏ, ଅଥଚ ଭିତରେ ପୋଷି ରଖି ବାଟ ଛାଡ଼େ ନାହିଁ। ସୁତରାଂ ମୁଁ ବେଳେବେଳେ ନିଆଁ ପରି ହୁ ହୁ ହୋଇ ନ ଜଳି ଧୂଆଁ ପରି କେବଳ କୁହୁଳେ ମାତ୍ର, ଫଳରେ ବନ୍ଧୁମାନଙ୍କ ନିକଟରେ ମୁଁ ନିତ୍ୟାନ୍ତ କୃପାପାତ୍ର ବିବେଚିତ ହେଉଥିବି। କିନ୍ତୁ ମୋ କୁହୁଳିବା ସମୟର ଦୀର୍ଘତା ବେଶୀ ନୁହେଁ, ବନ୍ଧୁମାନେ ତାହା ମଧ୍ୟ ଲକ୍ଷ୍ୟ କରୁଥିବେ। ମୁଁ ତ ଗଜା ହେଲି, ପତ୍ର ମିଳି ଉଧେଇଲି, କିନ୍ତୁ ଦୋଷ ଗୁଡ଼ାକ ପେଟରେ ରଖି ଭାବି ଜୀବନରେ ବାସିବି କି ଗଲୁ କରିବି ଧରିହେଲା ନାହିଁ। ମୋ ପିତାଙ୍କ ଗୋସେଇଁ ବାପା ରଘୁନାଥ ମିଶ୍ର ଜଣେ ଖ୍ୟାତନାମା ପଣ୍ଡିତ ଥିଲେ। ରଘୁନାଥ ମିଶ୍ରଙ୍କ ଅଣଗୋସେଇଁ ବାପା ଜଗନ୍ନାଥ ମିଶ୍ରେ ମଧ୍ୟ କୁଆଡ଼େ ଜଣେ ଜଣାଶୁଣା ପଣ୍ଡିତ। ସୁତରାଂ ଠିକ୍ ହେଉ ବା ଭୁଲ ହେଉ, ମୋ ପିତାଙ୍କର ଧାରଣା ଜନ୍ମିଥିଲା ଯେ ତାଙ୍କ ବଂଶରୁ ପୁଣି ଜଣେ ପଣ୍ଡିତ ବାହାରିବା ପାଳି ମୋ ଦେହରେ ପଡ଼ିବ। ତାହା ପଡ଼ିଲା ମଧ୍ୟ, ଏବଂ ତାଙ୍କ କଳ୍ପନାକୁ ଯାଇନଥିବା ଭାବରେ ପଡ଼ିଲା। ମୁଁ କାଳକ୍ରମେ ପଣ୍ଡିତ ଗୋଦାବରିଶ ମିଶ୍ର ନାମରେ ପରିଚିତ ହେଲି। ଉପାଧିଟା ଯେବେ ଯେପରି ଯେଉଁ କାରଣରୁ ଆସୁ, ଦେଖୁଛି ତା ସହିତ ମୋର ସମ୍ପର୍କ ନିତାନ୍ତ ଅଚ୍ଛେଦ୍ୟ ହୋଇପଡ଼ିଛି। ମୁଁ ତାକୁ କୁଣ୍ଢାଇ ଧରିବାକୁ ବ୍ୟାକୁଳ, ପାଣ୍ଡିତ୍ୟ ପେଟରେ ଥିଲେ ହୁଏତ ବ୍ୟାକୁଳତା ଆସନ୍ତା ନାହିଁ। କେତେକ କାଳିଆ ପିଲାଙ୍କୁ ବାପା ମା' ଆଦରରେ ପୂର୍ଣ୍ଣଚନ୍ଦ୍ର, ପୂର୍ଣ୍ଣିମା ଆଦି ନାଁ ଦେଇଥାନ୍ତି। ସେହି ପୂର୍ଣ୍ଣଚନ୍ଦ୍ର ଓ ପୂର୍ଣ୍ଣିମା ମାନେ ଦର୍ପଣରେ ମୁହଁ ଦେଖିଲେ କଳାଶ୍ରୀମୁଖକୁ ହୁଏତ ଫିକା ନ ପକାଇ ରହିପାରୁନଥିବେ। ଆଉ ବଡ଼ ବଡ଼ ପଣ୍ଡିତଙ୍କ କଥା ଦୂରରେ ଥାଉ, ମୋର ବହୁ କାଳର ସଙ୍ଗୀ ପଣ୍ଡିତ ନୀଳକଣ୍ଠଙ୍କ ପାଣ୍ଡିତ୍ୟ ଦେଖି ମୁଁ ଯେ କେତେଥର ମୁହଁ ଫିକା ପକାଇଛି ତାର କଳନା ନାହିଁ। ପଣ୍ଡିତ ଶବ୍ଦ ପଣ୍ଡିତ ନେହେରୁଙ୍କ ନାମର ଅଂଶ ହୋଇଥିଲେ ସୁଦ୍ଧା ସେ ଶବ୍ଦଟି ତାଙ୍କ ନାମରୁ ହୁଏତ ତାଙ୍କ ଇଚ୍ଛା ବିରୁଦ୍ଧରେ କଟିଯାଇଛି। ପଣ୍ଡିତ ଶବ୍ଦ ମୋର ପରେ ଯୋଡ଼ା ଉପାଧି ମାତ୍ର, ତଥାପି ମୁଁ ସେ ଉପାଧି ଛାଡ଼ିବାକୁ ନିତ୍ୟାନ୍ତ ନାରାଜ ଥିଲା ପରି ଜଣାଯାଉଛି। ଏଇଟା ବୋଧହୁଏ ଗୋଟିଏ ବଡ଼ ଲୋକ ସୁଲଭ ଗୁଣ। ଥରେ ଜଣେ ରାଜା ସାହେବ ଅମୁକ ମିଶ୍ରଙ୍କ ନିକଟକୁ ତାଙ୍କର ଜଣେ ବନ୍ଧୁ ବାବୁ ଅମୁକ ମିଶ୍ର ଉଲ୍ଲେଖ କରି ଚିଠି ଲେଖିଥିଲେ। ରାଜା ସାହେବ ମିଶ୍ର ତାହା ଆଉ କାହା ଚିଠି ହୋଇଥିବ କହି ନ ରଖି ଫେରାଇଦେଲେ। କଟକର ଓକିଲ ବିଚିତ୍ରାନନ୍ଦ ଦାସଙ୍କୁ ସ୍ୱାମୀ ବିଚିତ୍ରାନନ୍ଦ ନ କହିଲେ ସେ କ୍ଷୁର୍ଣ୍ଣ ହୁଅନ୍ତି। ଅନେକ ସହରୀ ବାବୁ ଭୟା ମଫସଲି ଲୋକଙ୍କଠାରୁ ଆପଣ ପରିବର୍ତ୍ତେ ତୁମେ ସର୍ବନାମ ବ୍ୟବହାରରେ ବିରକ୍ତି ଦେଖାନ୍ତି। ଏସବୁରୁ ମନେ ହେବ ମହାତ୍ମା ଗାନ୍ଧୀଙ୍କୁ ଗାନ୍ଧିଜୀ ବୋଲି କହିଲେ ତାଙ୍କ କାନକୁ ଅଡ଼ୁଆ ଲାଗିଥିବ। ଉପାଧି ତ ଏକ ଭୂଷଣ, ଖାଣ୍ଟି ସୁନା ଅଳଙ୍କାର ପିନ୍ଧି ନପାରିବା ଗରିବ ଲୋକଙ୍କ ନିମନ୍ତେ ନକଲି ଗହଣା ବଜାରର ସୃଷ୍ଟି। ଆମ ଦେଶରେ ଇଂରେଜ ସରକାର ନିଜ ପକ୍ଷକୁ ଟାଣିବା ଲାଗି ଲୋକ ଦେଖି ସାନ ବଡ଼ ଉପାଧି ଛାପ ମାରି ଦେଉଥିଲେ। ଏବେ ମଧ୍ୟ ସ୍ୱାଧୀନ ଭାରତରେ ଶାସନ ଗାଦିରେ ବସିଥିବା ଜନନାୟକମାନେ ବିଶ୍ୱବିଦ୍ୟାଳୟର ମାଗଣା ଛାପ ନେବାକୁ ଧାଇଁବା ଦେଖାଯାଉଛି। ମୋ ପିତା ବଡ଼ ପଣ୍ଡିତ ନଥିଲେ, କିନ୍ତୁ ଆମ ନିଜ ଅଞ୍ଚଳ ଛଡ଼ା ଦୂରସ୍ଥାନମାନଙ୍କର ସୁଦ୍ଧା ତାଙ୍କର ଖାତିର ଥିଲା। ସେ ଗୃହୀ ହୋଇ ସନ୍ନ୍ୟାସୀ ପରି ରହୁଥିଲେ, ନୀତି ଯାହା ଉପାର୍ଜନ କରୁଥିଲେ ସେହି ଦିନଟା ସେଥିରେ ଚଳୁଥିଲେ। ପରଦିନ ସକାଶେ ସେ ସଞ୍ଚୁ ନଥିଲେ, ତାଙ୍କ ମୁଣ୍ଡବାଳ ଜଟା ଦାନ୍ତ ହାଡ଼ ପରି ଦିଶୁଥିଲା, ଦେହରେ ତେଲ ହାତ ବାଜୁନଥିଲା। ତାଙ୍କ ପରିଧେୟ ଥିଲା ଖଣ୍ଡିଏ ଛୋଟିଆ ଗେରୁଆ ଲୁଗା। ଇତର ଲୋକଙ୍କ ମଧ୍ୟରେ ତାଙ୍କର ଡାକନାମ ଥିଲା ଜଟିଆ ବାବା। ସେ ବଗଳାମୁଖୀ ମନ୍ତ୍ରରେ ଝାଡ଼ି ଜ୍ୱର ବସନ୍ତ ଆଦି ରୋଗ ଭଲ କରିଦେଇ ପାରୁଥିଲେ। ମୋ ଗୋସେଇ ମା ଲୁଣ ମନ୍ତୁରୀ ଦେଲେ ପେଟ ବଥା ରୋଗୀ ଉପକାର ପାଉଥିଲେ। ମୁଁ ଯେ ଯୌବନରେ ମେସମରିଜିମ୍ ଶିଖି ରୋଗ ଚିକିତ୍ସା କରୁଥିଲି, ପୂର୍ବ ଦୁଇ ପୁରୁଷ ପ୍ରଭାବ ବଳରେ ତାହା ସମ୍ଭବପର ହୋଇଥିବ ବୋଧେ। ଆମ ଆର୍ଥିକ ଅବସ୍ଥା ଭଲ ନଥିଲା, ଘରେ ଦିନେ ଦିନେ ଚୁଲି ଲାଗେ ନାହିଁ। ପଡ଼ୋଶୀମାନଙ୍କ ଘରେ ରନ୍ଧାବଢ଼ା ହେଉଥିବା ଦେଖି ଖୁବ୍ ପିଲାଦିନେ ମୁଁ ବୋଉକୁ ଆସି ପଚାରେ, ବୋଉ ଆମର ଚୁଲି କାହିଁକି ଲଗାଉନୁ? ବୋଉ କେଉଁଦିନ କି ଉତ୍ତର ଦିଏ? ଅତି ପିଲାବେଳେ ମୁଁ ତାହା ବିଶ୍ୱାସ କରୁଥିଲି। ସେପରି ଦିନମାନଙ୍କରେ ବେଳେବେଳେ ଘରେ ଟିକେ ପାଟିତୁଣ୍ଡ ଶୁଣାଯାଏ। ଥିଲା ଲୋକଙ୍କ ଘରେ ପାଟି ଭିତରେ ଉପରକୁ ତଳକୁ ଯେଉଁ ପ୍ରବାହ ଚାଲିଥାଏ ସେଥିରେ ହୁଏତ ଜଠରର କାହାଣୀ ଜିଭକୁ ଆସେ ନାହିଁ। ନଥିଲା ଘରେ ଜଠରାଗ୍ନି ପେଟରୁ ବାହାରି ଜଳିବା ପାଇଁ ଘର ତମାମ ବୋଲି ଉପାଦାନ ଖୋଜି ଦରାଣ୍ଡୁଥିବ ପରା। ସାମାଜିକ ମାନ ସମ୍ଭ୍ରମ ପ୍ରାୟ ଆର୍ଥିକ ସଙ୍ଗତିକୁ ଅନୁସରଣ କରେ। ଆମ ଘରେ ତାର ବ୍ୟତିକ୍ରମ ଘଟିବାର ମୁଁ ଦେଖିଛି, କିନ୍ତୁ ଅନେକ ମୋତେ ପିତାଙ୍କ ଯୋଗ୍ୟ ପୁତ୍ର ମଣୁଥିଲେ। ମୁଁ ଅନେକ ଘଟଣାରେ ବୁଦ୍ଧିର ଅଭାବ ଦେଖାଉଥିଲି। ଥରେ ମୋ ସାଙ୍ଗ ବିଶ୍ୱନାଥ ଗୋଟିଏ ଆମ୍ବ ଗଛରେ ଚଢ଼ି ଆମ୍ବ ଛିଣ୍ଡାଇ ତଳେ ପକାଇଦେଲା। ମୁଁ ତଳେ ରହି ଗୋଟାଏ ଅଣ୍ଟିରେ ଧରିବାକୁ ଲାଗିଲି। ଜଗାଳି ମୋତେ କିଛି ନ କହି ବିଶ୍ୱନାଥକୁ ଡାକିଲା। ବିଶ୍ୱନାଥ ଗଛ ଉପରୁ କହିଲା, ଦେଖ ମୁହଁ ସମ୍ଭାଳି କଥା କହ, ମୋ ହାତରେ ଆମ୍ବ ଫମ୍ବ କିଛି ଅଛି ଦେଖୁଛୁ? ସେ ମୁହୂର୍ତ୍ତର କର୍ତ୍ତବ୍ୟ କେଉଁ ପିଲା ନ ଜାଣିବ। ମାତ୍ର ମୁଁ କହିଲି, ବିଶି ତୋ ଆମ୍ବ ତୁ ନେ। ତାପରେ ଯାହା ଘଟିଲା ସେଥିପାଇଁ ବିଶ୍ୱନାଥ ଅବଶ୍ୟ ମୋ ସଙ୍ଗେ ପ୍ରସ୍ତେ ଧୂମ ଉଡ଼େଇଦେଲା, କିନ୍ତୁ ପରେ ସେଇ କଥା କହି ଅନେକ ଥର କୌତୁକରେ ମୋତେ ସେ ଚିଡ଼ାଇଛି। ବହୁ ବର୍ଷ ଉତ୍ତାରୁ ମୁଁ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ଥିବା ସମୟରେ ବେଜଲଗେଟ୍ ହତ୍ୟା ପରେ ଲୋକଙ୍କ ଅବସ୍ଥା ଦେଖିବା ପାଇଁ ଜୋରରେ ମୋଟର ଚଳାଇ ଚାଲିଛି। ଗୋରୁ ହଳେ ସଡ଼କରେ ଛାଡ଼ିଦେଇ ଅଡ଼ାଇ ନେଉଥିବା ଲୋକଟି ନିଜେ ଗୋଟିଏ ପାଖରୁ ଆଡ଼େଇ ହୋଇଗଲା। ମୋଟର ଚାଳକ ରାଗି ତାକୁ ଏଣୁତେଣୁ କହିଲା। ମୁଁ ମୋଟରରୁ ଡେଇଁପଡ଼ି ଲୋକଟିକୁ ଯାଇ କୁଣ୍ଢେଇ ପକାଇଲି। ସେ ବ୍ୟତିବ୍ୟସ୍ତ ହୋଇ କହିଲା, ମୋତେ ଛାଡ଼, ମୋତେ ଛାଡ଼, ମୁଁ ନଥିଲି। ମୁଁ ଛାଡ଼ିଦେଇ ପଚାରିଲି, ବିଶ୍ୱନାଥ ଚିହ୍ନି ପାରୁନାହୁଁ? ସେ ଆସ୍ତେ ଆସ୍ତେ ପ୍ରକୃତିସ୍ଥ ହୋଇ କେତେ ସମୟ ପରେ ମୋ ମୁହଁକୁ ଦୋଦ ଚିହ୍ନ ହେଲା ପରେ ଚାହିଁ ରହିଲା। ମୁଁ ପୁଣି ପଚାରିଲି, ପିଲାଦିନର ଆମ୍ବ ଚୋରି ମନେ ପଡ଼ୁଛି? ସେ ହସିଦେଇ କହିଲା, କ'ଣ ଗୋଦାବରୀ ସବାବୁ, ସେ ଚେହେରା ତ ନାହିଁ, ମୁଁ ସ୍ୱରରୁ ଠାଉରିଲି ସିନା। ବିଶ୍ୱନାଥ ଓ ମୁଁ ସାଥୀ ହୋଇ ଚାଲିଲୁ। ମୋ ଲୋକ ତାଙ୍କ ଗୋରୁ ଅଡ଼ାଇ ପଛରେ ଆଣିଲା। ସେତେବେଳେ ସରକାରଙ୍କ ପକ୍ଷରୁ ରଣପୁର ରାଜ୍ୟ ସାରା ଭାରି ଉପଦ୍ରବ ଚାଲିଥାଏ। ବିଶ୍ୱନାଥଙ୍କ ଘର ରଣପୁରରେ। ସେ ଆମ ଗ୍ରାମରେ ମାମୁଁ ଘରେ ରହି ପିଲାଦିନେ ବିଦ୍ୟାଳୟରେ ପଢ଼ୁଥିଲେ। ମୋର ବୁଦ୍ଧି ନଥିବାର ପରିଚୟ ଦେବା ଭଳି ପିଲାଦିନର ଘଟଣା ଅନେକ। ସଂସାର କ୍ଷେତ୍ରରେ ପଶିବା ପରେ ମୁଁ ସଂସାରୀ ବୁଦ୍ଧିରେ ପଛରେ ପଡ଼ିଗଲି। ବନ୍ଧୁମାନେ କହନ୍ତି ଯେ ଲୋକଙ୍କୁ ବିଶ୍ୱାସ କରିବା ମୋର ଗୋଟିଏ ପ୍ରକାଣ୍ଡ ଦୋଷ, କିନ୍ତୁ ସେହି ବନ୍ଧୁମାନଙ୍କ ମଧ୍ୟରୁ କେହି କେହି ଆଖିରୁ ଲୁହ ଗଡ଼ାଇ ମୋତେ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି। ଦୁଃଖରେ ପଡ଼ିଥିବା ଲୋକର କାନ୍ଦ ଦେଖିଲେ ମୁଁ ନିଜେ ଲୁହ ରୋକିପାରେ ନାହିଁ। କାହାଠାରୁ ମୁଁ ଯେବେ କୌଣସି କଥା ଶୁଣେ ସେ କଥା ମିଥ୍ୟା, ଏହି ମୂଳ ଭିତରୁ ଆରମ୍ଭ କରି ତା ସହିତ କାରବାର କରେ କ୍ୱଚିତ୍। ସେଥିପାଇଁ ମୁଁ କାର୍ଯ୍ୟକ୍ଷେତ୍ରରେ ଅପମାନ ଯେପରି ପାଇଛି, କ୍ଷତି ମଧ୍ୟ ସେହିପରି ସହିଛି। ମୁଁ ମୋଟାମୋଟି ଜଣେ ମଫସଲିଆ ଲୋକ। ବଡ଼ ବଡ଼ ଘଟଣାରେ ପ୍ରତିଯୋଗିତା ବେଳେ ସହରର ବୁଦ୍ଧିଆ ଅର୍ଥାତ୍ ପ୍ରକୃତ ଯୋଗ୍ୟତାରେ ବୋଧହୁଏ ମୋଠାରୁ ନ୍ୟୁନ ଲୋକଙ୍କ ପାଖେ ମୋତେ କେତେଥର ପରାଜୟ ମିଳିଛି। ସେସବୁ ପରେ ମନେ ପକାଇଲେ ମୋର ଦୁଃଖ ଅପେକ୍ଷା ହସ ବେଶୀ ଆସେ। ମୋ ପରାଜୟରେ ସହାୟତା କରିସାରି କେହି କେହି ମୋ ପାଖେ ଅନୁତାପ କରିଛନ୍ତି। ମୁଁ ଦେଖୁଛି ସଂସାରଟାରେ ମନୁଷ୍ୟ ବୁଦ୍ଧିର ଗୋଟେ ପ୍ରକାଣ୍ଡ ଛକା ପଞ୍ଝା ଖେଳ ଚାଲିଛି। ସିଧା ଆଙ୍ଗୁଠିରେ ଘିଅ ବାହାରେ ନାହିଁ ବୋଲି ଯେ ପ୍ରବାଦ ଅଛି, ଘଡ଼ିରୁ ଘିଅ କାଢ଼ିବା ଲୋକେ ତାର ସତ୍ୟତା ଯେତିକି ବୁଝନ୍ତି, ସଂସାର କ୍ଷେତ୍ରରେ ଘାତ ପ୍ରତିଘାତ ସହି ଚଳିବା ବ୍ୟକ୍ତିମାନେ ମଧ୍ୟ ସେତିକି ତାଠାରୁ ଅଧିକ ଅନୁଭବ କରିଥିବେ। ଏସବୁ ଭିତରେ ମୁଁ ସେବାର ଜୀବନ ଗଢ଼ିବାକୁ ଚେଷ୍ଟା କରିଛି। ଯେତେବେଳେ ଯାହା ମୋ ବିବେକକୁ ଠିକ୍ ବୋଲି ଦିଶିଛି ମୁଁ ତହିଁରୁ ଅଙ୍ଗୁଳି ମାତ୍ର ଟଳି ନାହିଁ ବୋଲି ସାହସର ସହିତ କହିପାରେ। ଅବଶ୍ୟ ସାଧାରଣ କାର୍ଯ୍ୟକ୍ଷେତ୍ରରେ କୌଣସି ଦଳ ଭିତରେ ଥିବାବେଳେ ଦଳର ସମୂହ ସୁବିଧା ଲାଗି କେତେକ ଘଟଣାରେ ମୋତେ ଆଖି ବୁଜି ଦେବାକୁ ପଡ଼ିଛି। ସେପରି ନକଲେ ରାଜନୀତି ହୁଏ ନାହିଁ। ସେଇଥିପାଇଁ ଆଗରେ ଯୁଧିଷ୍ଠିରଙ୍କର ଅସ୍ୱସ୍ଥମା ମୃତ୍ୟୁ ସମ୍ବାଦ ପ୍ରକାଶ କରିବାର ଦୃଷ୍ଟାନ୍ତ ରହିଛି। ସେପରି ବିଂଶ ଶତାବ୍ଦୀର କୌଣସି କୌଣସି ସତ୍ୟବ୍ରତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ନାନା ଘଟଣା ଉଲ୍ଲେଖ କରାଯାଇପାରେ। ସମୂହ ହିତ ନିମନ୍ତେ ଯେଉଁ ମିଥ୍ୟା ବା ଅନ୍ୟାୟକୁ ଆଶ୍ରୟ ଦିଆଯାଏ ତାର ନାମ ରାଜନୈତିକ ଭାଷାରେ ମିଥ୍ୟା ବା ଅନ୍ୟାୟ ନୁହେଁ, ତାହା ହେଉଛି ଚାଣକ୍ୟ ନୀତି। ଦେଶ ଓ ଜାତିର ସେବା କରିବାକୁ ବାହାରି ମୁଁ ଅନୁରୋଧ ବା ଉପରୋଧ କିମ୍ବା ବ୍ୟକ୍ତିଗତ ଲାଭ ନିମନ୍ତେ କର୍ତ୍ତବ୍ୟରୁ ଟଳିଛି କମ୍। ଯେଉଁ ଘଟଣାରେ ଟଳିଛି ତାହା ଯଥାସ୍ଥାନରେ ଲେଖିବି। ମୋର ଏ ପ୍ରକୃତି ଅନେକ ବନ୍ଧୁ ଜାଣନ୍ତି, ଧରାଧରି କରି ମୋ ଦ୍ୱାରା ଅଯଥା ସୁବିଧା କରାଇ ନେବାକୁ ବାହାରନ୍ତି କମ୍। 1948 ଜଣେ ଅଧ୍ୟାପକ କୌଣସି ବିଶ୍ୱବିଦ୍ୟାଳୟ ଉପାଧି ପାଇଁ ପ୍ରବନ୍ଧ ଲେଖିଥିଲେ, ତାହା ପରୀକ୍ଷା କରିବାକୁ 3 ଜଣଙ୍କ ମଧ୍ୟରେ ଜଣେ ଭାବରେ ମୋ ନାଁ ଥିଲା, ମାତ୍ର ଚେଷ୍ଟା କରି ମୋତେ ରଖାଗଲା ନାହିଁ। ସେହି ଅଧ୍ୟାପକ ପୁଣି 1949 ସରକାରୀ ପାହ୍ୟାରେ ଉଚ୍ଚ ପଦ ନିମନ୍ତେ ପ୍ରାର୍ଥୀ ହେଲେ। ତାଙ୍କ ପ୍ରାର୍ଥୀତ୍ୱ ପବ୍ଲିକ୍ ସର୍ଭିସ୍ କମିଶନରେ ପରୀକ୍ଷିତ ହେବା ସ୍ଥିର ହେଲା। ଶିକ୍ଷା ବିଭାଗ ଡିରେକ୍ଟର ସେଥିପାଇଁ ସେହି କମିଶନରେ ବସିବାକୁ ମୋତେ ଅନୁରୋଧ କଲେ। ସରକାରଙ୍କ ସହ ମୋର ମତଭେଦ ସତ୍ତ୍ୱେ କର୍ତ୍ତବ୍ୟ ଅନୁରୋଧରେ ମୁଁ ସ୍ୱୀକୃତି ଜଣାଇଲି, ସେଥିପାଇଁ ଦିନ ଧାର୍ଯ୍ୟ ହେଲା। ମାତ୍ର ଅଧ୍ୟାପକଙ୍କ ମନରେ ସନ୍ଦେହ ହେଲା ଯେ ମୋତେ ଧରାଧରି କରି ସେ କାର୍ଯ୍ୟ ଉଦ୍ଧାର କରାଇପାରିବେ ନାହିଁ। ସୁତରାଂ ଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଠାରୁ କୌଣସି ବଡ଼ କର୍ତ୍ତୃପକ୍ଷଙ୍କୁ ଧରି ମୋତେ କଟାଇ ଆଉ ଜଣଙ୍କୁ ନିଆଗଲା। ସଂସାର କ୍ଷେତ୍ରରେ ଏହା ହିଁ ହେଉଛି ମୋର ଭାଗ୍ୟ। ଏ ଭାଗ୍ୟ ମୋତେ କେତେଥର ଯେ ଖାଲରେ ପକାଇଛି ମୁଁ ଜାଣେ।